ଭକ୍ତ ରାମ ଲକ୍ଷ୍ମଣ ଯଜ୍ଞସ୍ଥାନକୁ ଯିବାକୁ ହେଲେ ଏଠାରୁ ଦୁଇ ଗୋଟି ପଥ, ଗୋଟିଏ ସିଧା, ଅନ୍ୟଟି ବକ୍ର। ସିଧା ପଥରେ ତାରକା ରାକ୍ଷସୀ ଥାଏ, ସୁତରାମ ବିପଦ ସଙ୍କୁଳ, ଆଉ ଅନ୍ୟଟି ନିରାପଦ।
ସୂର୍ଯ୍ୟପାଦ, ସିଧା ପଥ ଛାଡ଼ି ବକ୍ର ପଥରେ ଯିବା କାହିଁକି?
ପ୍ରଭୁ, ଆମ୍ଭମାନଙ୍କୁ ପରା ରାକ୍ଷସ ବିନାଶ ପାଇଁ ଆଣିଛନ୍ତି, ଥର ରାକ୍ଷସୀ ଆମ୍ଭମାନଙ୍କର କ'ଣ କରିବ ପ୍ରଭୁ?
ସାଧୁ ସାଧୁ, ଆସ ଭକ୍ତ, ଯଜ୍ଞସ୍ଥଳକୁ ଯିବା। ରାଜପୁତ୍ର ଦ୍ୱୟ, ମୋହ ଲାଗି ତୁମ୍ଭେମାନେ ଅନେକ କଷ୍ଟ ପାଇବ, ଏଥିଲାଗି ଏ ବିଷ୍ଣୁ ଚକ୍ର, କାଳଚକ୍ର, ଦଣ୍ଡଚକ୍ର ପ୍ରଭୃତି ଶତ୍ରମାନ ପ୍ରଦାନ କରୁଛି, ଗ୍ରହଣ କର ବତ୍ସ। ବତ୍ସ ରାମ ଲକ୍ଷ୍ମଣ ଦେଖିଲଣି ଦୁଇ ଜଣ ରାକ୍ଷସ କିପରି ଯଜ୍ଞନାଶ କରିବାକୁ ଭୀଷଣ ବେଗରେ ଆସୁଛନ୍ତି।
ହେ ଋଷି ଧୈର୍ଯ୍ୟ ଧର, କୌଣସି ଭୟ ନାହିଁ, ଯେଉଁ ତୀକ୍ଷ୍ଣ ସ୍ଥଳରେ ତାରକା ପ୍ରାଣ ବିନାଶ କରିଛି ଆଶୀର୍ବାଦ କରନ୍ତୁ, ସେଇ ତୀକ୍ଷ୍ଣ ସ୍ଥଳରେ ତାର ଦୁଇ ପୁତ୍ର ଏଇ ସୁବାହୁ ମାରିଚକୁ ବିନାଶ କରିବି। ଏଇ ଦେଖନ୍ତୁ ସର ସନ୍ଧାନ କରି।
ସାଧୁ ସାଧୁ, ରାମ ଲକ୍ଷ୍ମଣ ଦୀର୍ଘାୟୁ ହୁଅ, ଆସ ବତ୍ସ, ଆଉ ଏକ ପବିତ୍ର ସ୍ଥାନ ତୁମ୍ଭଙ୍କୁ ଦେଖାଇବି।
ପ୍ରଭୁ, ଏ କେଉଁ ରମଣୀୟ ସ୍ଥାନ?
ବତ୍ସ, ଏ ଗୌତମଙ୍କର ଆଶ୍ରମ।
ଦେବ, ଏ ବିଚିତ୍ର ପଥରଟି କ'ଣ?
ବତ୍ସ, ଶ୍ରବଣ କର। ଏହି ଯେ ଆଶ୍ରମ ଦେଖୁଛ ଶ୍ରୀରାମ, ଏ ଯେ ଗୌତମ ଆସ, ଅହଲା କନ୍ୟାଙ୍କୁ ବିହି ଦେଲେ ତାଙ୍କୁ ବହି ସେହି ରୁଚି ବେଶରେ ଶ୍ରୀରାମ, ଏହି ରୂପ ବସି ତୁଲେ ରାମ ବାସ ବସୁ ରତି କଲେ ଶ୍ରୀରାମ, ଏହି ରୂପ ବସି ତୁଲେ କାନ୍ତାକୁ ଭିକାରି ହେଲୁ ବଦୋଚାରି ପରରତେ କରି ସ୍ନେହ, କାନ୍ତାକୁ ଭିକାରି ହେଲୁ ବଦୋଚାରି ପରରତେ କରି ସ୍ନେହ, ତୋର ମୁଖ ଚାହିଁ ଯତ ଲେସ ନାହିଁ ଏ କୁରେ ତୁହେ ନର ହେ ଶ୍ରୀରାମ, ଆଜନ ମଠିଲା ହୋଇ ଏହି ବିପି ନେ ଥାଅ ତୁର ହେ ଶ୍ରୀରାମ, ଆଜନ ମଠିଲା ହୋଇ।